ଦ୍ୱିତୀୟ ସାମୁଏଲ ଅଧ୍ୟାୟ ନଅ ଅନନ୍ତର ଦାଉଦ ପଚାରିଲେ, ଜୋନାଥନ ସକାଶୁ ମୁଁ ଯାହା ପ୍ରତି ଦୟା ପ୍ରକାଶ କରିପାରେ, ଏପରି କେହି କି ସାଉଲ ବଂଶରେ ଅବଶିଷ୍ଟ ଅଛି? ତହିଁରେ ଲୋକମାନେ ଶିବ ନାମକ ସାଉଲଙ୍କ ବଂଶର ଏକ ଦାସକୁ ଦାଉଦଙ୍କ ନିକଟକୁ ଡକାନ୍ତେ। ରାଜା ତାହାକୁ ପଚାରିଲେ, ତୁମ୍ଭେ କି ଶିବ? ତେଣୁ ସେ କହିଲା, ଆପଣଙ୍କ ଦାସ ସେହି। ତହିଁରେ ରାଜା ପଚାରିଲେ, ମୁଁ ଯାହା ପ୍ରତି ପରମେଶ୍ୱରଙ୍କ ଦୟା ପ୍ରକାଶ କରିପାରେ, ଏପରି କେହି କି ଏବେ ସାଉଲଙ୍କ ବଂଶରେ ଅଛି? ଏଥିରେ ଶିବ ରାଜାଙ୍କୁ କହିଲା, ଜୋନାଥନର ଏକ ପୁତ୍ର ଏବେ ଅଛି, ତାହାର ପାଦ ଛୋଟା। ତେଣୁ ରାଜା ତାହାକୁ ପଚାରିଲେ, ସେ କେଉଁଠାରେ ଅଛି? ତହିଁରେ ଶିବ ରାଜାଙ୍କୁ କହିଲା, ଦେଖନ୍ତୁ, ସେ ଲୋ ଦବାରରେ ଅମିଏଲର ପୁତ୍ର ମାଖିର ଗୃହରେ ଅଛି। ତେବେ ଦାଉଦ ରାଜା ଲୋ ଦବାରକୁ ଲୋକ ପଠାଇ ଅମିଏଲର ପୁତ୍ର ମାଖିର ଗୃହରୁ ତାହାକୁ ଅଣାଇଲେ। ଏଥିରେ ସାଉଲଙ୍କର ପୌତ୍ର ଜୋନାଥନର ପୁତ୍ର ମଫିବୋସତ୍ ଦାଉଦଙ୍କ ନିକଟକୁ ଆସି ମୁହଁମାଡ଼ି ପଡ଼ି ପ୍ରଣାମ କଲା। ତେଣୁ ଦାଉଦ କହିଲେ, ହେ ମଫିବୋସତ୍। ସେ ଉତ୍ତର କଲା, ଦେଖନ୍ତୁ, ଆପଣଙ୍କ ଦାସ ଉପସ୍ଥିତ ଅଛି। ତହିଁରେ ଦାଉଦ ତାହାକୁ କହିଲେ, ଭୟ ନ କର, କାରଣ ମୁଁ ତୁମ ପିତା ଜୋନାଥନ ସକାଶୁ ଅବଶ୍ୟ ତୁମ୍ଭ ପ୍ରତି ଦୟା ପ୍ରକାଶ କରିବି, ଓ ତୁମ୍ଭ ପିତାମହ ସାଉଲଙ୍କର ସମସ୍ତ ଭୂମି ତୁମ୍ଭକୁ ଫେରାଇଦେବି, ଓ ତୁମ୍ଭେ ନିତ୍ୟ ମୋର ମେଜରେ ଭୋଜନ କରିବ। ତେଣୁ ସେ ପ୍ରଣାମ କରି କହିଲା, ମୁଁ ତ ମଲା କୁକୁରର ପରି, ଆପଣ ଯେ ମୋତେ ଅନାଇବେ, ଆପଣଙ୍କ ଦାସ ଏପରି କ'ଣ? ତେବେ ରାଜା ସାଉଲଙ୍କର ଦାସ ଶିବକୁ ଡାକି କହିଲେ, ମୁଁ ତୁମ୍ଭ କର୍ତ୍ତାର ପୁତ୍ରକୁ ସାଉଲଙ୍କର ଓ ତାଙ୍କ ବଂଶର ସର୍ବସ୍ୱ ଦେଲି, ଆଉ ତୁମ୍ଭେ ଓ ତୁମ୍ଭ ପୁତ୍ରମାନେ ଓ ତୁମ୍ଭ ଦାସମାନେ ତାହା ପାଇଁ ଭୂମିର କୃଷିକର୍ମ କରିବ, ଓ ତୁମ୍ଭ କର୍ତ୍ତାର ପୁତ୍ରର ଖାଦ୍ୟ ନିମନ୍ତେ ତଦୁତ୍ପନ୍ନ ଫଳ ଆଣିଦେବ। ମାତ୍ର ତୁମ୍ଭ କର୍ତ୍ତାର ପୁତ୍ର ମଫିବୋସତ୍ ନିତ୍ୟ ମୋହର ମେଜରେ ଭୋଜନ କରିବ। ଏହି ଶିବର 15 ପୁତ୍ର ଓ 20 ଦାସ ଥିଲେ। ତେବେ ଶିବ ରାଜାଙ୍କୁ କହିଲା, ଆମ୍ଭ ପ୍ରଭୁ ମହାରାଜ ଆପଣ ଦାସକୁ ଯେଉଁସବୁ ଆଜ୍ଞା ଦେଉଅଛନ୍ତି ତଦନୁସାରେ ଆପଣଙ୍କ ଦାସ କରିବ। ମଫିବୋସତ୍ ବିଷୟରେ ରାଜା କହିଲେ, ସେ ଏକ ରାଜପୁତ୍ର ପରି ଆମ୍ଭ ମେଜରେ ଭୋଜନ କରିବ। ସେହି ମଫିବୋସତ୍ର ଏକ ସାନ ପୁତ୍ର ଥିଲା, ତାହାର ନାମ ମିଖା। ପୁଣି ଶିବର ଗୃହରେ ବାସ କରି ସମସ୍ତ ଲୋକ ମଫିବୋସତ୍ର ଦାସ ହେଲେ। ଏହି ରୂପେ ମଫିବୋସତ୍ ଜିରୁସାଲମରେ ବାସ କଲା। ସେ ନିତ୍ୟ ରାଜମେଜରେ ଭୋଜନ କଲା। ତାହାର ଦୁଇପାଦ ଛୋଟା ଥିଲା।